ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুথিব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটিসড মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org। বর্তমান চলন্ত শুনিবা ঈশ্বরଙ୍କ ভক্তଙ୍କ ଠାରୁ ঈশ্বরଙ୍କ জীবনদায়ক বাক্য।
তুমি কাহেকি কান্দুছ? নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পরম পিতাঙ্କ মধুর নামে মু পাস্টর পূর্ণচন্দ্র ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖୁ, ଶତ୍ରୁ ସୈତାନ ହସ୍ତରୁ ସେ ସୁରକ୍ଷାରେ ରଖନ୍ତୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ମହାମାରୀ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ସେହି ପରମେଶ୍ୱର ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ତୁମେ କାହିଁକି କାନ୍ଦୁଛ। ବନ୍ଧୁ, ଗତ 3-4 ଦିନ ଧରି ଆମେ ଦେଖୁଅଛୁ ଯୀଶୁଖ୍ରୀଷ୍ଟ କିପରି କୃଶରେ ହତ ହେଲେ। ତାହେଲେ ଚାଲନ୍ତୁ ତାହାକୁ ଆମେ ଆଗକୁ ବଢ଼େଇବା। କୃଷ୍ଣଙ୍କ କୃଶ ନିକଟରେ ଠିଆ ହୋଇଥିବା ମହିଳାମାନେ ବିଶ୍ରାମ 12 ଘଣ୍ଟା ଅପେକ୍ଷା କରି ରହିଲେ। ସପ୍ତାହର ପ୍ରଥମ ଦିନରେ ଅତି ଶୀଘ୍ର ସେମାନେ ଉଦ୍ଧାରକାରୀଙ୍କ ଶରୀରକୁ ଅଭିଷେକ କରିବା ପାଇଁ ବହୁମୂଲ୍ୟ ମସଲା ନେଇ କବରକୁ ଗଲେ। ସେ ମୃତ୍ୟୁରୁ ପୁନରୁଦ୍ଧିତ ହେବା ବିଷୟରେ ଚିନ୍ତା କଲେ ନାହିଁ। ସେମାନଙ୍କର ଆଶାର ସୂର୍ଯ୍ୟ ଅସ୍ତ ହୋଇଗଲା ଏବଂ ରାତି ସେମାନଙ୍କ ହୃଦୟରେ ସ୍ଥିର ହୋଇଗଲା। ସେମାନେ ଚାଲିବା ବେଳେ ସେମାନେ କୃଷ୍ଣଙ୍କ ଦୟା କର୍ମ ଏବଂ ତାଙ୍କ ସ୍ୱାନ୍ତନା ବାକ୍ୟଗୁଡ଼ିକ ବିଷୟରେ ବର୍ଣ୍ଣନା କଲେ। କିଛି ସେମାନେ ତାଙ୍କ କଥା ମନେ ପକାଇଲେ ନାହିଁ। ମୁଁ ତୁମକୁ ପୁଣି ଦେଖିବି, ଏହିପରି ଯାହା ଯୀଶୁଖ୍ରୀଷ୍ଟ କହିଥିଲେ ଯେତେବେଳେ ସେ ଜୀବିତ ଥିଲେ, ତାହା ଆମେ ପାଉଅଛୁ ଯହନ 16:22। ବନ୍ଧୁ, ସେତେବେଳେ କ'ଣ ଘଟୁଛି ସେ ବିଷୟରେ ଅଜ୍ଞ ସେମାନେ ବଗିଚା ନିକଟକୁ ଯାଇ କହିଲେ, କବର ଦ୍ୱାରକୁ କିଏ ପଥର ଫିଙ୍ଗିଦେବ ବା ବାହାର କରିବ? ସେମାନେ ଜାଣିଥିଲେ ସେମାନେ ପଥର କାଢ଼ିପାରିବେ ନାହିଁ, ତଥାପି ସେମାନେ ନିଜ ରାସ୍ତାରେ ଚାଲିଥିଲେ। ଏବଂ ଦେଖ, ଆକାଶ ହଠାତ୍ ଗୌରବ ସହିତ ଉଜ୍ଜ୍ୱଳ ହୋଇଗଲା, ଯାହା ଉଦୟ ସୂର୍ଯ୍ୟଙ୍କ ଠାରୁ ଆସିନଥିଲା। ପୃଥିବୀ କମ୍ପିତ ହେଲା। ସେମାନେ ଦେଖିଲେ ଯେ ବଡ଼ ପଥରଟି ଗଡ଼ିଯାଇଛି, କବରଟି ଖାଲି ଥିଲା। ମହିଳାମାନେ ସମସ୍ତେ ସମାନ ଦିଗରୁ କବରକୁ ଆସିନଥିଲେ। ମଗ୍ଦଲିନ ମରିୟମ ପ୍ରଥମ ସ୍ଥାନରେ ପହଞ୍ଚିଥିଲେ। ସେ ପଥରଟି କାଢ଼ି ହୋଇଥିବାର ଦେଖି ଶିଷ୍ୟମାନଙ୍କୁ ଜଣାଇବାକୁ ଶୀଘ୍ର ଗଲେ। ଏହି ସମୟରେ ଅନ୍ୟ ମହିଳାମାନେ ଆସିଥିଲେ। ସେ ମହାଦ୍ୱୀପରେ ଏକ ଆଲୋକ ଉଲ୍ଲସିତ ଉଠୁଥିଲା, କିନ୍ତୁ ଯୀଶୁଙ୍କ ଶରୀର ସେଠାରେ ନଥିଲା। ସେମାନେ ସେହି ସ୍ଥାନଟି ଉପରେ ରହିଲେ। ହଠାତ୍ ସେମାନେ ଦେଖିଲେ ଯେ ସେମାନେ ଏହା ନୁହନ୍ତି। ଉଜ୍ଜ୍ୱଳ ବସ୍ତ୍ର ପରିଧାନ କରୁଥିବା ଜଣେ ଯୁବକ କବର ପାଖରେ ବସିଥିଲେ। ସେହି ଦୂତ ହିଁ ପଥରଟିକୁ ଗଡ଼ାଇ ଦେଇଥିଲେ। ସେ ମାନବିକତାର ରୂପ ନେଇଥିଲେ ଯେ ସେ ଯୀଶୁଙ୍କ ଏହି ବନ୍ଧୁମାନଙ୍କୁ ଭୟଭୀତ କରାଇ ନପାରେ। ତଥାପି ତାଙ୍କ ବିଷୟରେ ସ୍ୱର୍ଗୀୟ ଗୌରବ ଆଲୋକ ଉଜ୍ଜ୍ୱଳ ଥିଲା, ଏବଂ ମହିଳାମାନେ ଭୟଭୀତ ହେଲେ। ସେମାନେ ପଳାୟନ କରିବାକୁ ଲାଗିଲେ, କିନ୍ତୁ ଦୂତଙ୍କ କଥା ସେମାନଙ୍କ ପାଦରେ ରହିଲା। ସେ କହିଲା, ଭୟ କର ନାହିଁ, ମୁଁ ଜାଣେ ଯେ କ୍ରୁଶରେ ଚଢ଼ି ଯାଇଥିବା ଯୀଶୁଙ୍କୁ ଖୋଜୁଛ। ସେ ଏଠାରେ ନାହାନ୍ତି, କାରଣ ସେ ଯେପରି କହିଥିଲେ ସେ ପୁନରୁତ୍ଥିତ ହୋଇଛନ୍ତି। ଆସ, ପ୍ରଭୁ ଯେଉଁ ସ୍ଥାନରେ ଶୋଇଛନ୍ତି ସେହି ସ୍ଥାନକୁ ଦେଖ, ଶୀଘ୍ର ଯାଅ ଏବଂ ଶିଷ୍ୟମାନଙ୍କୁ କୁହ ଯେ ସେ ପୁନରୁତ୍ଥିତ ହୋଇଛନ୍ତି। ମୃତ୍ୟୁମାନେ ପୁନର୍ବାର ସେମାନେ ସମାଧି ଆଡ଼କୁ ଚାହିଁଲେ, ଏବଂ ପୁନର୍ବାର ସେମାନେ ଆଶ୍ଚର୍ଯ୍ୟଜନକ ଖବର ଶୁଣନ୍ତି। ମନୁଷ୍ୟ ରୂପରେ ଆଉ ଜଣେ ଦୂତ ସେଠାରେ ଅଛନ୍ତି, ଏବଂ ସେ କୁହନ୍ତି, ମୃତ୍ୟୁମାନଙ୍କ ମଧ୍ୟରେ ଜୀବିତମାନଙ୍କୁ କାହିଁକି ଖୋଜୁଛ? ସେ ଏଠାରେ ନାହାନ୍ତି, କିନ୍ତୁ ପୁନରୁତ୍ଥିତ ହୋଇଛନ୍ତି। ମନେ ରଖ ଯେ ସେ ଗାଲିଲିରେ ଥିବା ସମୟରେ କିପରି ତୁମ ସହିତ କଥାବାର୍ତ୍ତା କଲେ। ମନୁଷ୍ୟପୁତ୍ର ପାପୀ ଲୋକମାନଙ୍କ ହସ୍ତରେ ସମର୍ପିତ ହେବା ଉଚିତ, କ୍ରୁଶରେ ଚଢ଼ିବା ବା ଉଚିତ, ବା କ୍ରୁଶରେ ଚଢ଼ା ଦିଆଯିବା ଏବଂ ତୃତୀୟ ଦିନ ପୁନର୍ବାର ଉଠିବେ, ତାହା ସେ କହିଥିଲେ। ସେ ପୁନରୁତ୍ଥିତ ହୋଇଛନ୍ତି। ମହିଳାମାନେ ବାରମ୍ବାର ବାକ୍ୟର ପୁନରୁତ୍ଥିତ କରନ୍ତି। ଅଭିଷେକ ମସଲା ପାଇଁ ବର୍ତ୍ତମାନ କୌଣସି ଆବଶ୍ୟକତା ନାହିଁ। ତ୍ରାଣକର୍ତ୍ତା ଜୀବିତ ଏବଂ ମୃତ୍ୟୁ ନୁହେଁ। ସେମାନେ ବର୍ତ୍ତମାନ ମନେ ରଖନ୍ତି ଯେ ତାଙ୍କ ମୃତ୍ୟୁ ବିଷୟରେ କହିବା ବେଳେ ସେ କହିଥିଲେ ଯେ ସେ ପୁନର୍ବାର ଉଠିବେ। ଏହା ଦୁନିଆ ପାଇଁ କେତେ ଦିନ ଶୀଘ୍ର ମହିଳାମାନେ କବରରୁ ଚାଲିଗଲେ ଭୟ ବହୁତ ଆନନ୍ଦରେ, ଏବଂ ତାହାଙ୍କ ଶିଷ୍ୟମାନଙ୍କୁ ଜଣାଇବାକୁ ଦୌଡ଼ିଗଲେ। ମରିୟମ ସୁସମାଚାର ଶୁଣି ନଥିଲେ। ସେ ଦୁଃଖ ବାର୍ତ୍ତା ଦେଇ ପିତର ଏବଂ ଜନଙ୍କ ନିକଟକୁ ଯାଇ କହିଲେ, ସେମାନେ ପ୍ରଭୁଙ୍କୁ କବରରୁ ନେଇଯାଇଛନ୍ତି, ଏବଂ ଆମ୍ଭେମାନେ ଜାଣିନାହୁଁ ସେମାନେ ତାହାକୁ କେଉଁଠାରେ ରଖିଛନ୍ତି। ଶିଷ୍ୟମାନେ ଶୀଘ୍ର କବର ନିକଟକୁ ଗଲେ, ଏବଂ ମରିୟମଙ୍କ ଅନୁଆଈ ତାହା ପାଇଲେ। ସେମାନେ କପ୍ ଏବଂ ନାପକିନ୍ ଦେଖିଲେ, କିନ୍ତୁ ସେମାନେ ସେମାନଙ୍କର ପ୍ରଭୁଙ୍କ ପାଇଲେ ନାହିଁ। ତଥାପି ଏଠାରେ ସାକ୍ଷାତ ଥିଲା ଯେ ସେ ଉଠିଛନ୍ତି। ସମାଧି ପୋଷାକକୁ ଅନଦେଖା କରାଯାଇନଥିଲା, କିନ୍ତୁ ଯତ୍ନର ସହିତ ରଖାଯାଇଥିଲା ପ୍ରତ୍ୟେକ ନିଜେ ଗୋଟିଏ ସ୍ଥାନରେ। ଜହନ ଦେଖିଲେ ଓ ବିଶ୍ୱାସ କଲେ ଯେ ଏପର୍ଯ୍ୟନ୍ତ ଶାସ୍ତ୍ର ବୁଝିପାରିଲେ ନାହିଁ ସେ ଖ୍ରୀଷ୍ଟ ମୃତ୍ୟୁଙ୍କ ପୁନରୁତ୍ଥିତ ହେବେ, କିନ୍ତୁ ସେ ପୁନରୁତ୍ଥିତ ବିଷୟରେ ଭବିଷ୍ୟତ ବକ୍ତାଙ୍କ କଥା ମନେ ପକାଇଲେ। ଖ୍ରୀଷ୍ଟ ନିଜେ ହିଁ ସେହି କବର ପୋଷାକ ଗୁଡ଼ିକ ଏପରି ଯତ୍ନ ସହକାରରେ ରଖିଥିଲେ। ଯେତେବେଳେ ଶକ୍ତିଶାଳୀ ଦୂତ କବର ନିକଟକୁ ଓହ୍ଲାଇଲେ, ସେତେବେଳେ ସେ ଅନ୍ୟ ଜଣେ ଯୋଗ କରିଦେଇଥିଲେ ଯିଏ ତାଙ୍କ ସହିତ ପ୍ରଭୁଙ୍କ ଶରୀର ଉପରେ ଜଗି ରହିଥିଲା। ସ୍ୱର୍ଗରୁ ଆସିଥିବା ଦୂତ ପଥରଟିକୁ ଗୋଡ଼ାଇଲା ବେଳେ ଅନ୍ୟ ଜଣଙ୍କ କବର ଭିତରକୁ ଗଲେ ଏବଂ ଯୀଶୁଙ୍କ ଶରୀରରୁ ଗୁଡ଼ିକ ଖୋଲିଦେଲେ, କିନ୍ତୁ ତ୍ରାଣକର୍ତ୍ତା ତାହା ହିଁ ପ୍ରତ୍ୟେକଙ୍କୁ ହୁଣ୍ଡ କରି ନିଜ ସ୍ଥାନରେ ରଖିଲା। ତାଙ୍କ ଦୃଷ୍ଟିରେ ଯିଏ ତାରା ଏବଂ ପରମାଣୁଙ୍କୁ ସମାନ ମାର୍ଗଦର୍ଶନ କରେ ସେଠାରେ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ତାଙ୍କର ସମସ୍ତ କାର୍ଯ୍ୟର କ୍ରମ ଏବଂ ସିଦ୍ଧାନ୍ତ ଦେଖାଯାଇଥାଏ। ବନ୍ଧୁ, ମରିୟମ ଜହନ ଓ ପିତରଙ୍କୁ ଅନୁସରଣ କରି କବର ନିକଟକୁ ଯାଇଥିଲେ। ସେମାନେ ଜେରୁସାଲମକୁ ଫେରିଆସିଲେ। ସେ ଖାଲି କବର ଭିତରକୁ ଚାହିଁଲା ବେଳେ ତାଙ୍କ ହୃଦୟ ଦୁଃଖରେ ପରିପୂର୍ଣ୍ଣ ହେଲା। ଚାହୁଁ ସେ ଦୁଇ ଜଣ ସ୍ୱର୍ଗଦୂତଙ୍କୁ ମସ୍ତକର ଗୋଟିଏ ଏବଂ ଦେଖିଲେ। ଦେଖିଲା ପରେ ସେ କାନ୍ଦିବାକୁ ଆରମ୍ଭ କଲେ। ଆଉ ଯୀଶୁ ତାଙ୍କୁ ପଚାରିଲେ, ନାରୀ ତୁମେ କାହିଁକି କାନ୍ଦୁଛ? ସେମାନେ ତାହାଙ୍କୁ ପଚାରିଲେ, ସେ ଉତ୍ତର ଦେଲେ, କାରଣ ସେମାନେ ମୋର ପ୍ରଭୁଙ୍କୁ ଛଡ଼ାଇ ନେଇଛନ୍ତି। ମୁଁ ଜାଣେ ନାହିଁ ସେମାନେ କେଉଁଠାରେ ରଖିଛନ୍ତି। ଏହିପରି ସେହି ସ୍ତ୍ରୀ ଜବାବ ଦେଲେ। ତାପରେ ସେ ଦୂତମାନଙ୍କ ଠାରୁ ବିମୁଖ ହେଲେ, ଭାବିଲେ ଯେ ସେ ନିଶ୍ଚୟ ଏପରି ଜଣେ ବ୍ୟକ୍ତିଙ୍କୁ ପାଇପାରିବେ ଯିଏ ତାଙ୍କୁ ଯୀଶୁଙ୍କ ଶରୀର ସହିତ କ'ଣ କରାଯିବ କରାଯାଇଛି ତାହା କହିପାରିବେ। ଅନ୍ୟ ଏକ ସ୍ୱର ତାଙ୍କୁ କହିଲା, ନାରୀ ତୁମେ କାହିଁକି କାନ୍ଦୁଛ? ତୁମେ କାହାକୁ ଖୋଜୁଛ? ମରିୟମ ମରିଯାଇଥିବା ଆଖିରେ ମରିୟମ ଜଣେ ମନୁଷ୍ୟର ରୂପ ଦେଖି ଏବଂ ଏହା ବଗିଚା ବୋଲି ଭାବି ସେ କହିଲା, ମହାଶୟ ଯଦି ତୁମେ ତାଙ୍କୁ ଏଠାରୁ ଜହ୍ନ ଦେଇଛ ମୋତେ କୁହ ତୁମେ ତାଙ୍କୁ କେଉଁଠାରେ ରଖିଛ ଏବଂ ମୁଁ ତାଙ୍କୁ ନେଇଯିବି। ଯଦି ଏହି ଧନୀ ବ୍ୟକ୍ତିଙ୍କ ସମାଧି ଯୀଶୁଙ୍କ ପାଇଁ ଏକ ସମାଧି ସ୍ଥାନ ବୋଲି ସମ୍ମାନିତ ବୋଲି ବିବେଚନା କରାଯାଉଥିଲା, ତେବେ ସେ ନିଜେ ତାଙ୍କ ପାଇଁ ଏକ ସ୍ଥାନ ପ୍ରଦାନ କରିବେ। ସେଠାରେ ଏକ କବର ଥିଲା ଯାହା କୃଷ୍ଣଙ୍କ ନିଜ ସ୍ୱର ଖାଲି କରି ଦେଇଥିଲା, ଯେଉଁଠାରେ ଲାଜାରସ କବର ରଖିଥିଲେ। ସେ କ'ଣ ତାଙ୍କ ପ୍ରଭୁଙ୍କ ପାଇଁ ସମାଧି ସ୍ଥାନ ପାଇବ ନାହିଁ? ସେ ଅନୁଭବ କଲେ ଯେ ତାଙ୍କ ମୂଲ୍ୟବାନ କୃଷବିଧ ଶରୀରର ଯତ୍ନ ନେବା ତାଙ୍କ ଦୁଃଖରେ ଏକ ବଡ଼ ସାନ୍ତ୍ୱନା ହେବ। କିନ୍ତୁ ବର୍ତ୍ତମାନ ଯୀଶୁ ନିଜର ପରିଚୟ ସ୍ୱରରେ ଯୀଶୁଙ୍କୁ କହିଲେ, ମରିୟମଙ୍କୁ କହିଲେ। ମରିୟମ ବର୍ତ୍ତମାନ ସେ ଜାଣିଲେ ଯେ ଜଣେ ଅପରିଚିତ ବ୍ୟକ୍ତି ଯିଏ ତାଙ୍କ ସମ୍ବୋଧନ କରୁଥିଲେ ଏବଂ ସେ ଜୀବନ୍ତ କୃଷ୍ଣଙ୍କ ଆଗରେ ଦେଖିଲେ। ତାଙ୍କ ଆନନ୍ଦରେ ସେ ଭୁଲିଗଲେ ଯେ ତାଙ୍କୁ କୃଷରେ ଚଢ଼ା ଦିଆଯାଇଛି। ତାଙ୍କ ଆଡ଼କୁ ବସନ୍ତ ଯେପରି ତାଙ୍କ ପାଦକୁ ଆଲିଙ୍ଗନ କଲା, ସେ କହିଲା, ରାବଣୀ। କିନ୍ତୁ ଖ୍ରୀଷ୍ଟ ହାତ ବଢ଼ାଇ କହିଲେ, ମୋତେ ଛୁଅଁ ନାହିଁ, କାରଣ ମୁଁ ଏପର୍ଯ୍ୟନ୍ତ ମୋର ପିତାଙ୍କ ନିକଟକୁ ଯାଇନାହିଁ, କିନ୍ତୁ ମୋର ଭାଇମାନଙ୍କ ନିକଟକୁ ଯାଇ ସେମାନଙ୍କୁ କୁହ ମୁଁ ମୋର ପରମପିତା ତୁମ ପରମପିତାଙ୍କ ନିକଟକୁ ଯାଇଛି। ଏବଂ ମରିୟମ ଆନନ୍ଦିତ ବାର୍ତ୍ତା ସହିତ ଶିଷ୍ୟମାନଙ୍କ ନିକଟକୁ ଗଲେ। ପିତା ତାଙ୍କ ବଳିଦାନକୁ ଗ୍ରହଣ କରିବା ପର୍ଯ୍ୟନ୍ତ ଯୀଶୁ ତାଙ୍କ ଲୋକଙ୍କ ସମ୍ମାନ ଗ୍ରହଣ କରିବାକୁ ମନା କରିଦେଇଥିଲେ। ସେ ସ୍ୱର୍ଗୀୟ ଆଦଲତାକୁ ଗଲେ ଏବଂ ନିଜେ ପରମେଶ୍ୱରଙ୍କଠାରେ ନିଶ୍ଚିତ କଲେ ଯେ ମନୁଷ୍ୟର ପାପ ପାଇଁ ତାଙ୍କର ପ୍ରାୟଚିତ ପ୍ରଚୁର ଥିଲା, ଯେପରି ତାଙ୍କ ରକ୍ତ ଦ୍ୱାରା ସମସ୍ତେ ଆନନ୍ଦ ଜୀବନ ଲାଭ କରିବେ। ପିତା କୃଷ୍ଣଙ୍କ ସହିତ ହୋଇଥିବା ଚୁକ୍ତିକୁ ଅନୁମୋଦନ କଲେ, ଯେପରି ସେ ଅନୁତାପକାରୀ ଏବଂ ଅଜ୍ଞାନକାରୀ ଲୋକଙ୍କୁ ଗ୍ରହଣ କରିବେ ଏବଂ ସେ ଯେପରି ନିଜ ପୁତ୍ରଙ୍କୁ ପ୍ରେମ କରନ୍ତି ସେମାନଙ୍କୁ ମଧ୍ୟ ଭଲ ପାଇବେ। ପୃଷ୍ଠ ତାଙ୍କର କାର୍ଯ୍ୟ ସମାପ୍ତ କରିବାକୁ ଏବଂ ମନୁଷ୍ୟକୁ ସ୍ୱପ୍ନ ସୁନାଠାରୁ ଅଧିକ ମୂଲ୍ୟବାନ କରିବା ପାଇଁ ଅଫିବର ସୁବର୍ଣ୍ଣ ବନ୍ଧା ଅପେକ୍ଷା ଜଣେ ମନୁଷ୍ୟ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଉଚିତ। ସ୍ୱର୍ଗ ପୃଥିବୀର ସମସ୍ତ ଶକ୍ତି ଜୀବନର ରାଜକୁମାରକୁ ଦିଆଗଲା ଏବଂ ସେ ପାପ ଜଗତରେ ନିଜ ଅନୁଗାମୀମାନଙ୍କ ନିକଟକୁ ଫେରି ଆସିଲେ, ଯେପରି ସେମାନଙ୍କ ନିଜକୁ ଶକ୍ତି ଏବଂ ଗୌରବ ପ୍ରଦାନ କରିବେ। ବନ୍ଧୁ, ତ୍ରାଣକର୍ତ୍ତା ଈଶ୍ୱର ଉପସ୍ଥିତିରେ ଥିବାବେଳେ ତାଙ୍କ ଚର୍ଚ୍ଚ ପାଇଁ ଉପହାର ଗ୍ରହଣ କଲେ। ଶିଷ୍ୟମାନେ ତାଙ୍କ ଖାଲି କବର ଉପରେ ଚିନ୍ତା କଲେ ଏବଂ ଶୋକ କରି କାନ୍ଦିଲେ। ଯେଉଁଦିନ ସମସ୍ତ ସ୍ୱର୍ଗରେ ଆନନ୍ଦ କରିବାର ନଥିଲା ଦିନ ଥିଲା, ତାହା ଶିଷ୍ୟମାନଙ୍କ ପାଇଁ ଅନିଶ୍ଚିତ ଦ୍ୱନ୍ଦ୍ୱ ଏବଂ ଦ୍ୱନ୍ଦ୍ୱର ଦିନ ଥିଲା। ମହିଳାମାନଙ୍କର ସାକ୍ଷାରେ ସେମାନଙ୍କର ଅବିଶ୍ୱାସ ସେମାନଙ୍କ ବିଶ୍ୱାସ କେତେ ବୁଡ଼ି ଯାଇଥିବାର ପ୍ରମାଣ ଦେଇଥିଲା। କୃଷ୍ଣଙ୍କ ପୁନରୁତ୍ଥାନ ଖବର ସେମାନେ ଯାହା ଆଶା କରିଥିଲେ ତାହାଠାରୁ ଏତେ ଭିନ୍ନ ଥିଲା ଯେ ସେମାନେ ଏହାକୁ ବିଶ୍ୱାସ କରିପାରିଲେ ନାହିଁ। ଏହା ସତ୍ୟ ହେବା ଅତ୍ୟନ୍ତ ଭଲ ବୋଲି ସେମାନେ ଭାବିଥିଲେ। ସେମାନେ ଏତେ ଗୁଡ଼ିଏ ତତ୍ତ୍ୱ ତଥା ସାଧୁକୀଙ୍କ କଥାକୁ ବୈଜ୍ଞାନିକ ବଳ ଦତ୍ତ ଶୁଣିଥିଲେ ଯେ ପୁନରୁତ୍ଥାନ ବିଷୟରେ ସେମାନଙ୍କ ମନରେ ଥିବା ଭାବନା ଅସ୍ପଷ୍ଟ ଥିଲା। ମୃତ୍ୟୁମାନଙ୍କ ମଧ୍ୟରୁ ପୁନରୁତ୍ଥିତ ଅର୍ଥ କ'ଣ ବୋଲି ସେମାନେ ଖୁବ୍ କମ୍ ଜାଣିଥିଲେ। ସେମାନେ ମହାନ ବିଷୟରେ ଗ୍ରହଣ କରିବାକୁ ଅସମର୍ଥ ହେଲେ। ବନ୍ଧୁ, ସ୍ୱର୍ଗଦୂତମାନେ ସ୍ତ୍ରୀ ଲୋକମାନଙ୍କୁ କହିଲେ, ଯାଅ ତାଙ୍କର ଶିଷ୍ୟ ଓ ପିତୃଙ୍କୁ କୁହ ସେ ତୁମମାନଙ୍କ ଆଗରେ ଗାଲିଲିକୁ ଯାଇଛନ୍ତି। ଏହି ଦୂତମାନେ ଖ୍ରୀଷ୍ଟଙ୍କ ସହିତ ପୃଥିବୀର ସମସ୍ତ ଜୀବନ ଅଭିଭାବକ ଭାବରେ ଥିଲେ। ସେମାନେ ତାଙ୍କର ପରୀକ୍ଷା କୃଷବିଦ ହେବାର ସାକ୍ଷୀ ହୋଇଥିଲେ। ସେମାନେ ତାହାଙ୍କର ଶିଷ୍ୟମାନଙ୍କୁ କହିଥିଲେ। ଶିଷ୍ୟମାନଙ୍କୁ ସେମାନଙ୍କ ବାର୍ତ୍ତା ଦ୍ୱାରା ଏହା ଦର୍ଶାଇ ଯାଇଥିଲା ଏବଂ ସେମାନଙ୍କୁ ଏହାର ସତ୍ୟତା ବିଷୟରେ ନିଶ୍ଚିତ କରିବା ଉଚିତ। ଏହିପରି ବାକ୍ୟଗୁଡ଼ିକ କେବଳ ସେମାନଙ୍କ ପୁନରୁତ୍ଥିତ ପ୍ରଭୁଙ୍କ ଦୂତମାନଙ୍କ ଠାରୁ ଆସିଥିଲା। ବନ୍ଧୁ, ସ୍ୱର୍ଗଦୂତମାନେ କହିଲେ, ତାହାଙ୍କର ଶିଷ୍ୟ ଓ ପିତରଙ୍କୁ କୁହ, କୃଷ୍ଣଙ୍କ ମୃତ୍ୟୁ ପରଠାରୁ ପିତର ଅନୁତାପ କରି ନତମସ୍ତକ ହୋଇଥିଲେ। ପ୍ରଭୁଙ୍କ ତାଙ୍କର ଲଜ୍ଜାଜନକ ଅସ୍ୱୀକାର ଏବଂ ତ୍ରାଣକର୍ତ୍ତାଙ୍କ ପ୍ରେମ ଏବଂ ଦୁଃଖର ଚେହେରା ତାଙ୍କ ଆଗରେ ଥିଲା। ସମସ୍ତ ଶିଷ୍ୟମାନଙ୍କ ମଧ୍ୟରୁ ସେ ଅତ୍ୟଧିକ କଷ୍ଟ ପାଇଥିଲେ। ତାଙ୍କୁ ନିଶ୍ଚିତ କରାଗଲା ଯେ ତାଙ୍କର ଅନୁତାପ ଗ୍ରହଣ କରାଯାଇଛି ଏବଂ ତାଙ୍କର ପାପ କ୍ଷମା କରାଯାଇଛି, ତାଙ୍କୁ ନାମରେ ଉଲ୍ଲେଖ କରାଯାଇଛି। ତାହାଙ୍କର ଶିଷ୍ୟମାନଙ୍କୁ ଓ ପିତରଙ୍କୁ କୁହ ଯେ ଗାଲିଲିକୁ ଯିବା, ସେଠାରେ ତୁମେ ତାହାଙ୍କୁ ଦେଖିବ। ସମସ୍ତ ଶିଷ୍ୟମାନେ ଯୀଶୁଙ୍କୁ ପରିତ୍ୟାଗ କରିଥିଲେ ଏବଂ ପୁନର୍ବାର ତାଙ୍କୁ ଭେଟିବା ପାଇଁ ଆହ୍ୱାନ ସମସ୍ତଙ୍କୁ ଅନୁଭୁକ୍ତ କଲେ। ସେମାନଙ୍କୁ ଛାଡ଼ି ନାହାନ୍ତି। ଯେତେବେଳେ ମଗଦଲିନୀ ମରିୟମ ସେମାନଙ୍କୁ କହିଥିଲେ ଯେ ସେ ପ୍ରଭୁଙ୍କୁ ଦେଖିଛନ୍ତି, ସେତେବେଳେ ସେ ଗାଲିଲିର ସଭାକୁ ଡାକିଲେ ଏବଂ ତୃତୀୟ ଥର ସେମାନେ ନିକଟକୁ ବାର୍ତ୍ତା ପଠାଇଲା। ସେ ପିତାଙ୍କ ନିକଟକୁ ଯିବା ପରେ ଯୀଶୁ ଅନ୍ୟ ମହିଳାମାନଙ୍କୁ ଦେଖା କରି କହିଲେ, ସମସ୍ତ କୁଆ ପଥର ସେମାନେ ଗାଲିଲିକୁ ଯାଆନ୍ତି ଏବଂ ସେଠାରେ ମୋତେ ଦେଖିବେ। ପୁନରୁତ ପରେ ଖ୍ରୀଷ୍ଟଙ୍କ ପୃଥିବୀରେ ପ୍ରଥମ କାର୍ଯ୍ୟ ଥିଲା ତାହାଙ୍କର ଶିଷ୍ୟମାନଙ୍କୁ ତାଙ୍କର ଅବିସ୍ମରଣୀୟ ପ୍ରେମ ଏବଂ ସେମାନଙ୍କ ପ୍ରତି କୋମଳ ସମ୍ମାନ ବିଷୟରେ ବିଶ୍ୱାସ କରିବ। ସେମାନଙ୍କୁ ପ୍ରମାଣ ଦେବା ପାଇଁ ସେ ସେମାନଙ୍କର ଜୀବନ୍ତ ତ୍ରାଣକର୍ତ୍ତା, ଯେ ସମାଧିର ବନ୍ଧା ଭାଙ୍ଗି ହୋଇଛନ୍ତି ଏବଂ ଶତ୍ରୁ ମୃତ୍ୟୁ ଦ୍ୱାରା ଆଉ ଧରିପାରିବ ନାହିଁ, ପ୍ରକାଶ କରିବାକୁ ଯେ ତାଙ୍କର ପ୍ରେମ ସମାନ ହୃଦୟ ଥିଲା। ଯେତେବେଳେ ସେ ସେମାନଙ୍କ ପ୍ରିୟ ଗୁରୁଙ୍କ ସହିତ ଥିଲେ, ସେମାନଙ୍କୁ ବାରମ୍ବାର କହିଥିଲେ ଯେ ସେ ପ୍ରେମର ବନ୍ଧନକୁ ସେମାନଙ୍କ ଚାରିପାଖରେ ନିକଟରେ ରଖିବେ। ଯାଅ, ମୋର ଭାଇମାନଙ୍କୁ କୁହ, ସେମାନେ ଗାଲିଲିରେ ମୋତେ ଭେଟନ୍ତୁ। ଏହିପରି ଯୀଶୁଖ୍ରୀଷ୍ଟ କହିଥିଲେ। ବନ୍ଧୁ, ଯେହେତୁ ସେମାନେ ଏହି ନିଯୁକ୍ତ ଶୁଣିଲେ, ନିଶ୍ଚିତ ଭାବରେ ଦିଆଗଲା ଶିଷ୍ୟମାନେ ତାଙ୍କ ପୁନରୁତ୍ଥାନ ବିଷୟରେ ଭବିଷ୍ୟତବାଣୀ କରୁଥିବା ଖ୍ରୀଷ୍ଟଙ୍କ କଥା ବିଷୟରେ ଚିନ୍ତା କରିବାକୁ ଲାଗିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନେ ଆନନ୍ଦ କରିନାହାନ୍ତି। ସେମାନେ ସେମାନଙ୍କର ସନ୍ଦେହ ଏବଂ ବିଦ୍ରୋହକୁ ଛାଡ଼ିପାରିଲେ ନାହିଁ। ଯେତେବେଳେ ମହିଳାମାନେ ଘୋଷଣା କଲେ ଯେ ସେମାନେ ପ୍ରଭୁଙ୍କୁ ଦେଖିଛନ୍ତି, ଶିଷ୍ୟମାନେ ବିଶ୍ୱାସ କରିଲେ ନାହିଁ। ସେମାନେ ସେମାନଙ୍କୁ ଏକ ଭ୍ରମରେ ଭାବିଲେ। ଅସୁବିଧା ଉପରେ ଭିଡ଼ ଜମିବା ପରେ ମନେ ହେଉଥିବା ସପ୍ତାହର ଷଷ୍ଠ ଦିନରେ ସେମାନେ ସେମାନଙ୍କର ଗୁରୁଙ୍କ ମୃତ୍ୟୁ ଦେଖିଥିଲେ। ପରବର୍ତ୍ତୀ ସପ୍ତାହର ପ୍ରଥମ ଦିନରେ ସେମାନେ ନିଜ ଶରୀରକୁ ବଞ୍ଚିତ ହୋଇଥିବା ଦେଖିଲେ ଏବଂ ଲୋକମାନଙ୍କୁ ପ୍ରତାରଣା କରିବା ପାଇଁ ଏହାକୁ ଚୋରି କରିଥିବାର ଅଭିଯୋଗ ହୋଇଥିଲା। ମିଥ୍ୟା ଭାବନାକୁ ସଂଶୋଧନ କରିବାକୁ ସେମାନେ ନିରାଶ ହୋଇଥିଲେ, ଯାହା ସେମାନଙ୍କ ବିରୁଦ୍ଧରେ ସ୍ଥିର ହେଉଥିଲା। ସେମାନେ ଯାଜକମାନଙ୍କ ଶତ୍ରୁତା ଏବଂ ଲୋକଙ୍କ କ୍ରୋଧକୁ ଭୟ କଲେ। ସେମାନେ ଯୀଶୁଙ୍କ ଉପସ୍ଥିତି ପାଇଁ ଆଗ୍ରହ ପ୍ରକାଶ କଲେ, ଯିଏ ସେମାନଙ୍କୁ ପ୍ରତ୍ୟେକ ଅସୁବିଧାରେ ସାହାଯ୍ୟ କରିଥିଲେ। ପ୍ରାୟତଃ ସେମାନେ ଏହି ବାକ୍ୟର ପୁନରାବୃତ୍ତି କରିଥିଲେ, ଆମେ ବିଶ୍ୱାସ କରିଥିଲୁ ଯେ ସେ ହିଁ ଇସ୍ରାଏଲକୁ ମୁକ୍ତ କରିବା ଉଚିତ। ଏକାକୀ ଏବଂ ହୃଦୟରେ ଅସ୍ତୁତ ହୋଇ ସେମାନେ ତାଙ୍କ କଥା ମନେ ପକାଇଲେ। ଯଦି ସେମାନେ ସବୁଜ ଗଛର ଏହିସବୁ କରନ୍ତି, ଶୁଖିଲା ସ୍ଥାନରେ କ'ଣ କରାଯିବ? ବନ୍ଧୁ, ସେମାନେ ଉପର କୋଠରୀରେ ଏକାକୀ ହୋଇ କବାଟ ବନ୍ଦ କରି ବାନ୍ଧି ଜାଣିଥିଲେ ଯେ ସେମାନଙ୍କ ପ୍ରିୟ ଗୁରୁଙ୍କ ଭାଗ୍ୟ ଯେକୌଣସି ସମୟରେ ସେମାନଙ୍କ ହୋଇପାରିବ। ବନ୍ଧୁ, ବେଳେ ବେଳେ ଆମମାନେ ମଧ୍ୟ ଏହିପରି ପରିସ୍ଥିତିରେ ନିଜକୁ ଭାବିଥାଉ, ଭୁଲି ଯାଉ ଯେ ଯୀଶୁଖ୍ରୀଷ୍ଟ ଆମମାନଙ୍କ ସହ ଅଛନ୍ତି। ତାହେଲେ ଚାଲନ୍ତୁ ଏହି ବିଶ୍ୱାସରେ କି ଯୀଶୁ ପ୍ରଭୁ ସଦାବେଳେ ଆମ ସହ ଅଛନ୍ତି, ଏହି ବିଶ୍ୱାସରେ ତାଙ୍କ ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତମାନଙ୍କୁ ଶୁଣେଇଲେ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର କରି ଧୋଇ ଦିଅ। ଆଉ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛୁ, ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ପୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।